ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ଚଳିତ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ହାସଲ କଲା ସଂଖ୍ୟାଗରିଷ୍ଠତା, ଏନ୍ଡିଏ 292ଟି, ଇଣ୍ଡିମେଣ୍ଟ 233ଟି ଏବଂ ଅନ୍ୟାନ୍ୟ 18ଟି ଆସନରେ ବିଜୟୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣସୀ ଲୋକସଭା ଆସନରୁ ବିଜୟୀ। ଓଡ଼ିଶାରେ ବିଜେପିର ଅଭୂତପୂର୍ବ ସଫଳତା, 20ଟି ଲୋକସଭା ଆସନ ସହ ରାଜ୍ୟ ବିଧାନସଭାରେ ହାସଲ କଲା ବହୁମତ। ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ 25ଟି ଉପନିର୍ବାଚନରେ ବିଜେପିକୁ ମିଳିଛି 11ଟି ଆସନ ଏବଂ ଚଳିତ ଟି20 ବିଶ୍ୱକପ୍ କ୍ରିକେଟ୍ ସିରିଜ୍ରେ ଆଜି ଆୟାରଲାଣ୍ଡ ବିପକ୍ଷରେ ମ୍ୟାଚ୍ ଖେଳି ଭାରତ ଆରମ୍ଭ କରିବ ତା'ର ଅଭିଯାନ। ଚଳିତ ଅଷ୍ଟାଦଶ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସଂଖ୍ୟାଗରିଷ୍ଠତା ହାସଲ କରିଛି। 543 ଲୋକସଭା ଆସନ ମଧ୍ୟରୁ ଏନ୍ଡିଏ 292ଟି ଆସନ ହାସଲ କରିଥିବାବେଳେ ଇଣ୍ଡିମେଣ୍ଟ 233ଟି ସିଟ୍ରେ ବିଜୟ ହାସଲ କରିଛି, ଅନ୍ୟାନ୍ୟ 18ଟି ଆସନ ପାଇଛନ୍ତି। ବିଜେପି ଏକାକୀ 240ଟି ସିଟ୍ ପାଇଥିବାବେଳେ ତେଲୁଗୁଦେଶମ 16 ଏବଂ ଜେଡିୟୁ 12ଟି ଆସନ ଅକ୍ତିଆର କରିଛି। ସେହିଭଳି କଂଗ୍ରେସ ଏକାକୀ 69ଟି ଆସନ ଜିତିଥିବାବେଳେ ସମାଜବାଦୀ ପାର୍ଟି 37, ତୃଣମୂଳ କଂଗ୍ରେସ 29 ଏବଂ ଡିଏମ୍କେ 22ଟି ସିଟ୍ ହାସଲ କରିଛି। ବିଜୟ ଲାଭ କରିଥିବା ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣସୀ ଆସନରୁ, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗାନ୍ଧୀନଗର ଆସନରୁ, ଓମ୍ ବିର୍ଲା କୋଟାରୁ, ଅର୍ଜୁନ ରାମ ମେଘୱାଲ ବିକାନେର, ଯୋଧପୁରରୁ ଗଜେନ୍ଦ୍ର ସିଂ ଶେଖାୱତ, ଗୁନା ଆସନରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ, ନୈନିପୁରୀ ଆସନରୁ ସମାଜବାଦୀ ପାର୍ଟିର ଡିମ୍ପଲ ଯାଦବ ଏବଂ ଆସାମସୋଲ ଆସନରୁ ତୃଣମୂଳ କଂଗ୍ରେସର ଶତ୍ରୁଘ୍ନ ସିହ୍ନା ଅଛନ୍ତି। ଅନ୍ୟାନ୍ୟ ପ୍ରାର୍ଥୀଙ୍କ ମଧ୍ୟରେ ବିଜେପିର ଡକ୍ଟର ମହେଶ ଶର୍ମା ଗୌତମ ବୁଦ୍ଧ ନଗର ଆସନରୁ, ଜିତିନ ପ୍ରସାଦ ପିଲଭିତ୍ରୁ, ସ୍ୱାମୀ ସଚ୍ଚିଦାନନ୍ଦ ହରିଶ ସାକ୍ଷୀ ଉନ୍ନାଓ ଆସନରୁ, ଅରୁଣ ଗୋଭିଲ ମିରଟରୁ, ହେମାମାଳିନୀ ମଥୁରାରୁ ଏବଂ ଗୋରଖପୁରରୁ ରବି କିଶନ ବିଜୟୀ ହୋଇଛନ୍ତି। ସ୍କୃତି ଇରାନୀ ଆମେଥି ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ କିଶୋରୀଲାଲଙ୍କଠାରୁ ହାରିଯାଇଛନ୍ତି। ବିଜେପିର ବରିଷ୍ଠ ନେତା ମେନକା ଗାନ୍ଧୀ ସୁଲତାନପୁର ଆସନରୁ ସମାଜବାଦୀ ପାର୍ଟି ନେତା ରାମଜୁଆଲ ନିଷାଦଙ୍କଠାରୁ 43,000 ଅଧିକ ଭୋଟ୍ରେ ପରାସ୍ତ ହୋଇଛନ୍ତି। ବିହାରର 40ଟି ଲୋକସଭା ଆସନ ମଧ୍ୟରୁ ବିଜେପି ଏବଂ ଜନତା ଦଳ ୟୁନାଇଟେଡ୍ 12ଟି ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି। ବିଜେପିର ଡକ୍ଟର ସଞ୍ଜୟ ଦେଶୱାଲ, ରାଧାମୋହନ ସିଂ, ଗିରିରାଜ ସିଂ, ରବିଶଙ୍କର ପ୍ରସାଦ ପ୍ରମୁଖ ବିଜୟୀ ହୋଇଛନ୍ତି। ଅନ୍ୟପକ୍ଷରେ କଂଗ୍ରେସର ମନୋଜ କୁମାର, ତାରିକ ଅନୱର ଏବଂ ମହମ୍ମଦ ଜାଭେଦ ବିଜୟୀ ହୋଇଛନ୍ତି। ଲୋକ ଜନଶକ୍ତି ପାର୍ଟି ରାମବିଳାସ 5ଟି ଆସନରେ, ରାଷ୍ଟ୍ରୀୟ ଜନତା ଦଳ 4ଟି ଆସନରେ, କଂଗ୍ରେସ ଏବଂ ସିପିଆଇଏମ୍ଏଲ୍ 2ଟି ଲେଖାଏଁ ଆସନରେ, ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ସେକୁଲାର ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି। ଅନ୍ୟପକ୍ଷରେ ବିଜେପିର ନେତା ତଥା କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା, ସ୍କୃତି ଇରାନୀ, ନ୍ୟାସନାଲ୍ କନ୍ଫରେନ୍ସ ନେତା ଉମାର ଅବଦୁଲ୍ଲା ଏବଂ ପିଡିପି ନେତା ମେହବୁବା ମୁଫ୍ତି ନିର୍ବାଚନ ହାରିଯାଇଛନ୍ତି। ଉତ୍ତରପ୍ରଦେଶର 80ଟି ଲୋକସଭା ଆସନ ମଧ୍ୟରୁ 37ଟି ସମାଜବାଦୀ ପାର୍ଟି ହାସଲ କରିଥିବାବେଳେ ବିଜେପି 33ଟି ଆସନରେ, କଂଗ୍ରେସ 6ଟି, ରାଷ୍ଟ୍ରୀୟ ଲୋକଦଳ 2ଟି, ଅପ୍ନା ଦଳ ସୋନେୟାଲା ଏବଂ ଆଜାଦ ସମାଜବାଦୀ ପାର୍ଟି କାନ୍ସିରାମ ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି। ବିଏସ୍ପି କୌଣସି ଆସନରେ ସଫଳତା ପାଇନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣସୀ ଲୋକସଭା ଆସନରୁ କଂଗ୍ରେସର ଅଜୟ ରାୟଙ୍କୁ 1.5 ଲକ୍ଷରୁ ଅଧିକ ଭୋଟ୍ରେ ପରାସ୍ତ କରିଛନ୍ତି। ରାଜନାଥ ସିଂ ଲକ୍ଷ୍ନୌ ଆସନରୁ 1,35,000 ଅଧିକ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି। କଂଗ୍ରେସର ରାହୁଲ ଗାନ୍ଧି ରାୟବରେଲି ଆସନରୁ ବିଜେପି ପ୍ରାର୍ଥୀ ଦିନେଶ ପ୍ରତାପ ସିଂଙ୍କୁ 3,90,000 ଅଧିକ ଭୋଟ୍ରେ ପରାସ୍ତ କରି ବିଜୟୀ ହୋଇଛନ୍ତି। ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ କନୌଜ ଆସନରୁ 1,70,000 ଉର୍ଦ୍ଧ୍ୱ ଭୋଟ୍ରେ ବିଜୟୀ ହୋଇଛନ୍ତି। ଦିଲ୍ଲୀର ସମସ୍ତ 7ଟିଯାକ ଆସନରେ ବିଜେପି ବିଜୟ ଲାଭ କରିଛି। ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ବାନ୍ସୁରୀ ସ୍ୱରାଜ, ପ୍ରବୀଣ ଖଣ୍ଡେଲୱାଲ, ରାମବୀର ସିଂ ବିଦୁରୀ, ମନୋଜ ତିୱାରୀ, ହର୍ଷ ମାଲହୋତ୍ରା, କମଲଜିତ୍ ସେରାଓ୍ୱତ ଏବଂ ଯୋଗେନ୍ଦ୍ର ଚଣ୍ଡୋଲିଆ ବିଜୟୀ ହୋଇଛନ୍ତି। ପଞ୍ଜାବର 13ଟି ଆସନ ମଧ୍ୟରୁ କଂଗ୍ରେସ 7ଟି, ଆମ୍ ଆଦ୍ମୀ ପାର୍ଟି 3ଟି, ଶିରୋମଣି ଅକାଳୀ ଦଳ ଗୋଟିଏ ଏବଂ ସ୍ୱାଧୀନ ପ୍ରାର୍ଥୀ 2ଟି ଆସନରେ ବିଜୟୀ ହୋଇଛନ୍ତି। ହରିୟାଣାରେ ବିଜେପି ଏବଂ କଂଗ୍ରେସ 5ଟି ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି। ଚଣ୍ଡୀଗଡ଼ ଲୋକସଭା ଆସନରୁ କଂଗ୍ରେସର ମନୀଷ ତିୱାରୀ ବିଜେପିର ସଞ୍ଜୟ ଟଣ୍ଡନଙ୍କ ବିରୁଦ୍ଧରେ ବିଜୟ ହାସଲ କରିଛନ୍ତି। ଜାମ୍ମୁ କାଶ୍ମୀରର 5ଟି ଆସନ ମଧ୍ୟରୁ ବିଜେପି ଏବଂ ନ୍ୟାସନାଲ୍ କନ୍ଫରେନ୍ସ 2ଟି ଲେଖାଏଁ ଆସନ ହାସଲ କରିଥିବାବେଳେ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି। ନ୍ୟାସନାଲ୍ କନ୍ଫରେନ୍ସର ପ୍ରାର୍ଥୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉମାର ଅବଦୁଲ୍ଲା ସ୍ୱାଧୀନ ପ୍ରାର୍ଥୀ ଇଞ୍ଜିନିୟର ଶେଖ୍ ରସିଦ୍ଙ୍କଠାରୁ ବାରାମୁଲା ଆସନରୁ ପରାଜିତ ହୋଇଛନ୍ତି। ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଉଦ୍ଧମପୁର ଲୋକସଭା ଆସନରୁ ବିଜୟୀ ହୋଇଛନ୍ତି। ପିଡିପି ନେତା ମେହବୁବା ମୁଫ୍ତି ନ୍ୟାସନାଲ୍ କନ୍ଫରେନ୍ସ ପ୍ରାର୍ଥୀ ମିଲନ ଅଲତାଫ ଅହମ୍ମଦଙ୍କଠାରୁ ଅନନ୍ତନାଗ ରାଜୌରୀ ଆସନରୁ ପରାସ୍ତ ହୋଇଛନ୍ତି। ଲଦାଖ ଲୋକସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ହାଜି ହନିଫା ବିଜୟୀ ହୋଇଛନ୍ତି। ହିମାଚଳ ପ୍ରଦେଶରେ ବିଜେପି ଚାରୋଟି ଲୋକସଭା ଆସନରେ ବିଜୟ ହାସଲ କରିଛି। 2019 ନିର୍ବାଚନ ଫଳାଫଳ ଇତିହାସକୁ ଚଳିତଥର ବିଜେପି ପୁନର୍ବାର ବଜାୟ ରଖିଛି। କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁର ଏବଂ ଅଭିନେତ୍ରୀ କଙ୍ଗନା ରଣାୱତ ବିଜୟୀ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି। ଉତ୍ତରାଖଣ୍ଡରେ ବିଜେପି 5 ଲୋକସଭା ଆସନ ହାସଲ କରିଛି। ଦଳ ପକ୍ଷରୁ ଅଜୟ ଭଟ୍ଟ, କଂଗ୍ରେସର ପ୍ରକାଶ ଯୋଶୀଙ୍କୁ ନୈନିତାଲ ଉଦ୍ଧମସିଂ ନଗର ଲୋକସଭା ଆସନରେ 3,00,000 ଭୋଟରେ ପରାସ୍ତ କରିଛନ୍ତି। ତ୍ରିବେନ୍ଦ୍ର ସିଂ ରାଓ୍ୱତ ହରିଦ୍ୱାର ଆସନରୁ କଂଗ୍ରେସର ବୀରେନ୍ଦ୍ର ରାଓ୍ୱତଙ୍କୁ ପରାସ୍ତ କରିଛନ୍ତି। ସେହିଭଳି ଗରୱାଲ ଆସନରୁ ବିଜେପିର ଅନିଲ ବାଲୁନି ବିଜୟୀ ହୋଇଛନ୍ତି। ରାଜସ୍ଥାନର 25 ଲୋକସଭା ଆସନରୁ ବିଜେପି 14, କଂଗ୍ରେସ 8 ବିଜୟ ହାସଲ କରିଛି। ସିପିଆଇଏମ୍, ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ଦଳ ଏବଂ ଭାରତ ଆଦିବାସୀ ପାର୍ଟି ଗୋଟିଏ ଲେଖାଏଁ ଆସନ ହାସଲ କରିଛନ୍ତି। ଗୁଜରାଟରେ 26 ଆସନରୁ ବିଜେପି 25 ବିଜୟ ଲାଭ କରିଥିବା ବେଳେ କଂଗ୍ରେସ ଗୋଟିଏ ଆସନ ପାଇଛି। ମହାରାଷ୍ଟ୍ରରେ ବିଜେପି 48 ଆସନ ମଧ୍ୟରୁ 9 ବିଜୟ ହାସଲ କରିଛି। କଂଗ୍ରେସ 13, ଶିବସେନା ଉଦ୍ଧବ 9, ଶିବସେନା ଏସ୍ଏଚ୍ଏସ୍ 7, ଏନ୍ସିପି ଶରଦ ପାୱାର 7 ଆସନରେ ବିଜୟ ହାସଲ କରିଛି। ଗୋଆରେ କଂଗ୍ରେସ ଗୋଟିଏ ଆସନ ଏବଂ ବିଜେପି ଗୋଟିଏ ଆସନ ପାଇଛି। ମଧ୍ୟପ୍ରଦେଶରେ ବିଜେପି 29 ଯାକ ସିଟ୍ ହାସଲ କରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଛତିଶଗଡ଼ରେ ବିଜେପି 10 ଆସନ ପାଇଥିବା ବେଳେ କଂଗ୍ରେସ ଗୋଟିଏ ଆସନ ହାସଲ କରିଛି। ଓଡ଼ିଶାରେ ବିଜେପି 21 ଆସନରୁ 20 ବିଜୟ ଲାଭ କରି ଅଭୂତପୂର୍ବ ସଫଳତା ହାସଲ କରିଛି। କଂଗ୍ରେସ ଗୋଟିଏ ଆସନ ପାଇଛି, ବିଜେଡି କୌଣସି ଆସନରେ ଜିତିପାରି ନାହିଁ। ଝାଡ଼ଖଣ୍ଡରେ 14 ଲୋକସଭା ଆସନ ମଧ୍ୟରୁ ବିଜେପି 8, ଜେଏମ୍ଏମ୍ 3, କଂଗ୍ରେସ 2, ଏଜେଏସ୍ୟୁ 1 ଆସନରେ ବିଜୟ ହାସଲ କରିଛି। ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ 29 ଆସନ ପାଇଛି, ବିଜେପି 12 ବିଜୟ ହାସଲ କରିଛି। କଂଗ୍ରେସର ଇଶା ଖାଁ ଚୌଧୁରୀ ମାଲଦା ଦକ୍ଷିଣ ଆସନରୁ ବିଜୟୀ ହୋଇଛନ୍ତି। ଆସାମରେ ବିଜେପି 9 ଆସନ ଅକ୍ତିଆର କରିଛି, କଂଗ୍ରେସ 3, ୟୁନାଇଟେଡ୍ ପିପୁଲ୍ସ ପାର୍ଟି ଲିବେରାଲ୍ ଏବଂ ଆସାମ ଗଣପରିଷଦ 1 ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି। ତ୍ରିପୁରାରେ ବିଜେପି 2 ଯାକ ଆସନ ଅକ୍ତିଆର କରିଛି। ଅରୁଣାଚଳ ପ୍ରଦେଶରେ ବିଜେପିର କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ବିଜୟୀ ହୋଇଛନ୍ତି। ମଣିପୁରରେ କଂଗ୍ରେସ 2 ଯାକ ଆସନ ହାସଲ କରିଛି, ମିଜୋରାମରେ ଜେଡ୍ପିଏମ୍ 1 ଆସନ ହାସଲ କରିଛନ୍ତି। ନାଗାଲାଣ୍ଡରେ କଂଗ୍ରେସ ପ୍ରାର୍ଥୀ ଏସ୍ଏସ୍ ଜମିର ବିଜୟୀ ହୋଇଛନ୍ତି। ମେଘାଳୟରେ କଂଗ୍ରେସ ପ୍ରାର୍ଥୀ ଏ ସାଙ୍ଗମା ବିଜୟୀ ହୋଇଛନ୍ତି। ଭଏସ୍ ଅଫ୍ ପିପୁଲ୍ସ ପାର୍ଟି 1 ଆସନରେ ବିଜୟୀ ହୋଇଛି। ସିକ୍କିମ୍ରେ ଏସ୍କେଏମ୍ 1 ଆସନ ହାସଲ କରିଛନ୍ତି। ଆଣ୍ଡାମାନ ନିକୋବର ଲୋକସଭା ଆସନ ବିଜେପି ସପକ୍ଷରେ ଯାଇଛି। ଦାଦ୍ରା ଏବଂ ନଗର ହାବେଲି ବିଜେପି ଅକ୍ତିଆର କରିଥିବାବେଳେ ଦାମନ ଏବଂ ଡିୟୁ ଲୋକସଭା ଆସନରେ ସ୍ୱାଧୀନ ପ୍ରାର୍ଥୀ ଉମେଶ ଭାଇ ବବୁଭାଇ ପଟେଲ ବିଜୟୀ ହୋଇଛନ୍ତି। ଆନ୍ଧ୍ରପ୍ରଦେଶର 25 ଆସନ ମଧ୍ୟରୁ ଟିଡିପି 16, ବିଜେପି 3, ୱାଇଏସ୍ଆର୍ଏସ୍ପି 4 ଏବଂ ଜନସେନା ପାର୍ଟି 2 ଆସନରେ ବିଜୟ ହାସଲ କରିଛି। ତେଲଙ୍ଗାନାର 17 ଆସନ ମଧ୍ୟରୁ ବିଜେପି ଏବଂ କଂଗ୍ରେସ 8 ଲେଖାଏଁ ଆସନରେ ବିଜୟ ହାସଲ କରିଥିବାବେଳେ ଏଆଇଏମ୍ଆଇଏମ୍ 1 ଆସନ ପାଇଛି। ତାମିଲନାଡୁରେ 39 ଲୋକସଭା ଆସନ ମଧ୍ୟରୁ ଡିଏମ୍କେ 22, କଂଗ୍ରେସ 9, ସିପିଆଇ ସିପିଆଇଏମ୍ ଭିସିକେ 2 ଲେଖାଏଁ ଆସନ ପାଇଥିବାବେଳେ ଏମ୍ଡିଏମ୍କେ ଏବଂ ଆଇୟୁଏମ୍ଏଲ୍ 1 ଲେଖାଏଁ ଆସନ ପାଇଛନ୍ତି। କେରଳରେ 20 ଆସନ ମଧ୍ୟରେ ୟୁଡିଏଫ୍ 18 ଆସନ ପାଇଛି। ବିଜେପି ପ୍ରଥମ ଥର ପାଇଁ ତ୍ରିଶୁର ଲୋକସଭା ଆସନରେ ବିଜୟ ହାସଲ କରିଛି। ସିପିଆଇଏମ୍ 1 ସିଟ୍ରେ ବିଜୟୀ ହୋଇଛି। କର୍ଣ୍ଣାଟକର 28 ଲୋକସଭା ଆସନ ମଧ୍ୟରୁ ବିଜେପି 17, କଂଗ୍ରେସ 9, ଜେଡିଏସ୍ 2 ଆସନରେ ବିଜୟ ହାସଲ କରିଛି। ଓଡ଼ିଶା ବିଧାନସଭା ନିର୍ବାଚନରେ 147 ଆସନ ମଧ୍ୟରୁ ବିଜେପି 78 ଆସନ ଅକ୍ତିଆର କରିଛି। ଆନ୍ଧ୍ରପ୍ରଦେଶ ଏବଂ ବିଧାନସଭା ନିର୍ବାଚନରେ 175 ଆସନ ମଧ୍ୟରୁ ଟିଡିପି 135 ଆସନ ଜିତିଛି। ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ 25 ବିଧାନସଭା ଉପନିର୍ବାଚନରେ ବିଜେପି 11, କଂଗ୍ରେସ 7, ସମାଜବାଦୀ ପାର୍ଟି ଏବଂ ତୃଣମୂଳ କଂଗ୍ରେସ 2 ଲେଖାଏଁ, ସିପିଆଇଏମ୍ଏଲ୍, ଜେଏମ୍ଏମ୍ ଏବଂ ବିଏପି 1 ଲେଖାଏଁ ଆସନରେ ବିଜୟ ହାସଲ କରିଛନ୍ତି। ଚଳିତ ଟି20 ବିଶ୍ୱକପ୍ କ୍ରିକେଟ୍ ସିରିଜ୍ରେ ଭାରତ ଆଜି ତା'ର ଅଭିଯାନ ଆରମ୍ଭ କରିବ। ନ୍ୟୁୟର୍କର ନାସାଉ କାଉଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ଆୟାରଲାଣ୍ଡ ବିପକ୍ଷରେ ମ୍ୟାଚ୍ ଖେଳିବ। ଭାରତୀୟ ସମୟ ରାତି 8 ଏହି ମ୍ୟାଚ୍ ଖେଳାଯିବ। ଚଳିତ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ହାସଲ କଲା ସଂଖ୍ୟାଗରିଷ୍ଠତା। ଏନ୍ଡିଏ 292, ଇଣ୍ଡିମେଣ୍ଟ 233 ଏବଂ ଅନ୍ୟାନ୍ୟ 18 ଆସନରେ ବିଜୟୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣସୀ ଲୋକସଭା ଆସନରୁ ବିଜୟୀ। ଓଡ଼ିଶାରେ ବିଜେପିର ଅଭୂତପୂର୍ବ ସଫଳତା, 20 ଲୋକସଭା ଆସନ ସହ ରାଜ୍ୟ ବିଧାନସଭାରେ ହାସଲ କଲା ବହୁମତ। ଏବଂ ଚଳିତ ଟି20 ବିଶ୍ୱକପ୍ କ୍ରିକେଟ୍ ସିରିଜ୍ରେ ଆଜି ଆୟାରଲାଣ୍ଡ ବିପକ୍ଷରେ ମ୍ୟାଚ୍ ଖେଳି ଭାରତ ଆରମ୍ଭ କରିବ ତା'ର ଅଭିଯାନ।